ମୋ ନାଁ ତନୁଷା ନାୟକ, 7 ନମ୍ବର ନେସର କଲୋନୀରୁ କହୁଛି। ଆମ ଘର ପାଖକୁ ସବୁବେଳେ ଅଳିଆ ଗାଡି ଆସୁଛି, ଆଉ ଆମେ ଓଦା ଶୁଖିଲେ ଦିଟା କଣ ଅଲଗା ଅଲଗା କରିକି ଅଳିଆ ଦଉଛୁ। ଆମେ ଯୋଉଦିନ ବି ଛୋଟ ଛୁଆ ଯେହେତୁ ଓଦା ସହିତ ଅଳିଆ ଏକାଠି କରିଦେଇଥିଲେ, ସେମାନେ ବି ତାକୁ ଅଲଗା ଅଲଗା କରିକିରି ଗାଡିରେ ନେଇକିରି ଯାଉଛନ୍ତି। ଆଉ ଆମେ ବହୁତ ଖୁସି ଅଛୁ କି ସବୁଦିନ ସକାଳୁ ଜଣେ ମହିଳା ସ୍ୱିପର ଆସିକିରି ଆମ କଲୋନୀ ସବୁବେଳେ ଝାଡୁ ଦଉଛନ୍ତି, ପରିଷ୍କାର ରଖୁଛନ୍ତି। ଆଉ ଆମ କଲୋନୀ ସବୁବେଳେ ସେଥିପାଇଁ ପରିଷ୍କାର ପରିଚ୍ଛନ୍ନତାରେ ଅଛି, ଆଉ ସେଥିପାଇଁ ଆମେ ବହୁତ ଖୁସି ଅଛୁ। ସେଥିପାଇଁ ଧନ୍ୟବାଦ ଆପଣଙ୍କୁ।